ଓମ୍ ଶାନ୍ତି। 23/12/2024 ସାକାର ନାବାକ୍ୟ। ବାବା କହିଲେ, ମିଠେ ବଚେ, ତୁମେମାନେ ବାବାଙ୍କ ପାଖକୁ ରିଫ୍ରେଶ ଅର୍ଥାତ୍ ସତେଜ ହେବା ପାଇଁ ଆସିଛ। ବାବାଙ୍କ ସହିତ ମିଶିବା ଦ୍ୱାରା ଭକ୍ତି ମାର୍ଗର ସମସ୍ତ କ୍ଲାନ୍ତି ଦୂର ହୋଇଯାଇଥାଏ। ପ୍ରଶ୍ନ, ତୁମ ସନ୍ତାନମାନଙ୍କୁ ବାବା କେଉଁ ବିଧିରେ ରିଫ୍ରେଶ ଅର୍ଥାତ୍ ସତେଜ କରୁଛନ୍ତି? ଉତ୍ତର, ବାବା ଜ୍ଞାନ ଶୁଣାଇ ଶୁଣାଇ ତୁମକୁ ରିଫ୍ରେଶ କରିଦେଉଛନ୍ତି। ଦ୍ୱିତୀୟ ନମ୍ବର, ଯୋଗ ଦ୍ୱାରା ମଧ୍ୟ ତୁମେ ପିଲାମାନେ ରିଫ୍ରେଶ ହୋଇଯାଉଛ। ବାସ୍ତବରେ ସତ୍ୟଯୁଗ ହେଉଛି ସଚ୍ଚା ବିଶ୍ରାମ ପରି। ସେଠାରେ କୌଣସି ଅପ୍ରାପ୍ତ ବସ୍ତୁ ନାହିଁ, ଯାହାକୁ ପ୍ରାପ୍ତ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ତିନି ନମ୍ବର, ଶିବବାବାଙ୍କ କୋଳକୁ ଆସିବା ମାତ୍ରେ ହିଁ ତୁମ ପିଲାମାନଙ୍କୁ ବିଶ୍ରାମ ମିଳିଯାଇଥାଏ, ସାରା କ୍ଲାନ୍ତି ଦୂର ହୋଇଯାଇଥାଏ। ଓମ୍ ଶାନ୍ତି। ବାବା ବସି ବୁଝାଉଛନ୍ତି, ତା ସହିତ ଏହି ଦାଦା ବି ବୁଝୁଛନ୍ତି, କାରଣ ବାବା ଏହି ଦାଦାଙ୍କ ଦ୍ୱାରା ବସି ବୁଝାଉଛନ୍ତି। ଯେପରି ତୁମେ ବୁଝୁଛ ସେପରି ଏହି ଦାଦା ମଧ୍ୟ ବୁଝୁଛନ୍ତି। ଦାଦାଙ୍କୁ ଭଗବାନ କୁହାଯିବ ନାହିଁ, ଏହା ହେଉଛନ୍ତି ଭଗବାନ ୱାଚ୍। ବାବା କଣ ବୁଝାଉଛନ୍ତି? ଦେହି ଅଭିମାନୀ ଭାବ, କାହିଁକି ନା ନିଜକୁ ଆତ୍ମା ନ ଭାବିଲେ ପରମପିତା ପରମାତ୍ମାଙ୍କୁ ମନେ ପକାଇ ପାରିବ ନାହିଁ। ଏହି ସମୟରେ ତ ସମସ୍ତ ଆତ୍ମା ପତିତ ଅଟନ୍ତି, ପତିତଙ୍କୁ ହିଁ ମନୁଷ୍ୟ କୁହାଯାଏ, ପାବନକୁ ଦେବତା କୁହାଯାଏ। ଏହା ବହୁତ ସହଜ ବୁଝିବା ଏବଂ ବୁଝାଇବାର କଥା ଅଟେ। ମନୁଷ୍ୟ ହିଁ ଡାକିଥାନ୍ତି, ହେ ପତିତ ମାନଙ୍କୁ ପାବନ କରିଲା ବାଲା ଆସ। ଦେବୀ ଦେବତା ମାନେ ଏପରି କେବେ କହିବେ ନାହିଁ। ପତିତ ପାବନ ବାବା ପତିତ ମାନଙ୍କୁ ଡାକ ଶୁଣି ଆସିଛନ୍ତି। ଆତ୍ମାମାନଙ୍କୁ ପବିତ୍ର କରାଇ ପୁଣି ନୂଆ ପବିତ୍ର ଦୁନିଆ ମଧ୍ୟ ସ୍ଥାପନ କରିଥାନ୍ତି। ଆତ୍ମା ହିଁ ବାବାଙ୍କୁ ଡାକୁଛି, ଶରୀର ତ ଡାକିବ ନାହିଁ। ପାରଲୌକିକ ବାବା ଯିଏ ସଦା ପବିତ୍ର ଅଟନ୍ତି, ତାଙ୍କୁ ହିଁ ସମସ୍ତେ ମନେ ପକାଇଥାନ୍ତି। ଏହା ହେଉଛି ପୁରୁଣା ଦୁନିଆ, ବାବା ନୂଆ ପବିତ୍ର ଦୁନିଆର ନିର୍ମାଣ କରୁଛନ୍ତି। କେହି କେହି ତ ଏପରି ବି ଅଛନ୍ତି ଯିଏକି କହୁଛନ୍ତି, ଆମକୁ ଏଠାରେ ଅପାର ସୁଖ ମିଳୁଛି, ଧନ ସମ୍ପତ୍ତି ବହୁତ ରହିଛି। ସେମାନେ ଭାବୁଛନ୍ତି ଏହା ହିଁ ଆମ ପାଇଁ ସ୍ୱର୍ଗ ଅଟେ। ସେମାନେ ତୁମ କଥା କିପରି ମାନିବେ? କଳିଯୁଗେ ଦୁନିଆକୁ ସ୍ୱର୍ଗ ଭାବିବା ଏହା ମଧ୍ୟ ହେଉଛି ଅଜ୍ଞାନତା। କେତେ ଜଡ଼ଜଡ଼ୀଭୂତ ଅର୍ଥାତ୍ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି, ତଥାପି ବି ମନୁଷ୍ୟ କହୁଛନ୍ତି ଆମେ ତ ସ୍ୱର୍ଗରେ ରହିଛୁ। ପିଲାମାନେ କାହାକୁ ନ ବୁଝାଇଲେ ବାବା କହିବେ ନା, ତୁମେ କଣ ପଥର ବୁଦ୍ଧି ଅଟ, ଅନ୍ୟମାନଙ୍କୁ ବୁଝାଇ ପାରୁନାହଁ? ଯେତେବେଳେ ନିଜେ ପାରସ ବୁଦ୍ଧି ହେବେ, ତେବେ ତ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ। ତେଣୁ ଭଲ ପୁରୁଷାର୍ଥ କରିବା ଉଚିତ, ଏଥିରେ ଲଜ୍ଜା କରିବାର କୌଣସି କଥା ନାହିଁ। ପରନ୍ତୁ ମନୁଷ୍ୟମାନଙ୍କ ବୁଦ୍ଧିରେ ଅଧାକଳ୍ପର ଯେଉଁ ଓଲଟା ମତ ଭରି ରହିଛି, ତାକୁ କେହି ଏତେ ଶୀଘ୍ର ଭୁଲି ପାରୁନାହାନ୍ତି। ଯେପର୍ଯ୍ୟନ୍ତ ବାବାଙ୍କୁ ଯଥାର୍ଥ ଭାବରେ ଜାଣିନାହାନ୍ତି, ସେ ପର୍ଯ୍ୟନ୍ତ ସେଭଳି ଶକ୍ତି ଆସିବ ନାହିଁ। ବାବା କହୁଛନ୍ତି ଏହି ବେଦଶାସ୍ତ୍ର ଇତ୍ୟାଦି ଦ୍ୱାରା ମନୁଷ୍ୟ କିଛି ବି ସୁଧୁରୁ ନାହାନ୍ତି, ଦିନକୁ ଦିନ ଆହୁରି ଖରାପ ହୋଇଯାଉଛନ୍ତି, ସତ ପ୍ରଧାନରୁ ତମ ପ୍ରଧାନ ହିଁ ହୋଇଯାଇଛନ୍ତି। ଏକଥା ମଧ୍ୟ କାହା ବୁଦ୍ଧିରେ ନାହିଁ ଯେ ଆମେ ହିଁ ସତପ୍ରଧାନ ଦେବୀ ଦେବତା ଥିଲୁ, କିପରି ତଳକୁ ଆସିଲୁ, କାହାକୁ ଟିକିଏ ବି ଜଣା ନାହିଁ। ଆହୁରି ମଧ୍ୟ 84 ଜନ୍ମ ବଦଳରେ 84 ଲକ୍ଷ ଜନ୍ମ କହିଦେଇଛନ୍ତି, ତେବେ କିପରି ଜଣାପଡ଼ିବ? ବାବାଙ୍କ ବ୍ୟତୀତ ଜ୍ଞାନର ଆଲୋକ ପ୍ରଦାନକାରୀ ଆଉ କେହି ନାହାନ୍ତି। ସମସ୍ତେ ଜଣେ ଅନ୍ୟ ଜଣକୁ ଅନୁସରଣ କରି ଦୁଆରୁ ଦୁଆର ଧକ୍କା ଖାଇ ଚାଲିଛନ୍ତି, ତଳକୁ ଖସି ଖସି ଧରାଶାୟୀ ହୋଇଯାଇଛନ୍ତି, ସବୁ ଶକ୍ତି ସମାପ୍ତ ହୋଇଯାଇଛି। ବୁଦ୍ଧିରେ ମଧ୍ୟ ଶକ୍ତି ନାହିଁ ଯାହାକି ବାବାଙ୍କୁ ଯଥାର୍ଥ ଭାବେ ଜାଣିପାରିବେ। ବାବା ହିଁ ଆସି ସମସ୍ତଙ୍କ ବୁଦ୍ଧିର ତାଲା ଖୋଲୁଛନ୍ତି, ତେଣୁ କେତେ ରିଫ୍ରେଶ ଅର୍ଥାତ୍ ସତେଜ ହୋଇଯାଉଛନ୍ତି। ବାବାଙ୍କ ପାଖକୁ ପିଲାମାନେ ସତେଜ ହେବାକୁ ଆସିଛନ୍ତି। ଘରେ ତ ବିଶ୍ରାମ ମିଳିଥାଏ ନା, ବାବାଙ୍କ ସହିତ ମିଶିବା ଦ୍ୱାରା ଭକ୍ତି ମାର୍ଗର ସବୁ କ୍ଲାନ୍ତି ହିଁ ଦୂର ହୋଇଯାଇଥାଏ। ସତ୍ୟଯୋଗକୁ ମଧ୍ୟ ବିଶ୍ରାମ ପରି କୁହାଯାଏ। ସେଠାରେ ତୁମକୁ କେତେ ବିଶ୍ରାମ ମିଳିଥାଏ, କୌଣସି ଅପ୍ରାପ୍ତ ବସ୍ତୁ ନାହିଁ, ଯାହା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଏଠାରେ ବାବା ଏବଂ ଦାଦା ଉଭୟ ସତେଜ କରୁଛନ୍ତି ଯେ ବାବାଙ୍କ କୋଳକୁ ଆସିଲେ କେତେ ବିଶ୍ରାମ ମିଳିଥାଏ। ବିଶ୍ରାମର ଅର୍ଥ ହିଁ ଶାନ୍ତ। ମନୁଷ୍ୟ ମଧ୍ୟ ଥକିଗଲେ ବିଶ୍ରାମ କରିଥାନ୍ତି, କିଏ କେଉଁଠାରୁ କିଏ ଆଉ କେଉଁଠାରୁ ବିଶ୍ରାମ ପାଇଁ ଯାଇଥାନ୍ତି ନା। କିନ୍ତୁ ସେହି ବିଶ୍ରାମରେ କି ସତେଜତା ନାହିଁ। ଏଠାରେ ତ ବାବା ତୁମକୁ କେତେ ଜ୍ଞାନ କଥା ଶୁଣାଇ ସତେଜ କରୁଛନ୍ତି, ବାବାଙ୍କ ସ୍ମୃତିରେ ମଧ୍ୟ କେତେ ସତେଜ ହେଉଛି ଏବଂ ତୁମ ପ୍ରଧାନ ସତପ୍ରଧାନ ମଧ୍ୟ ହୋଇଯାଉଛ। ସତପ୍ରଧାନ ହେବା ପାଇଁ ଏଠାକୁ ବାବାଙ୍କ ପାଖକୁ ଆସୁଛ। ବାବା କହୁଛନ୍ତି, ମିଠା ମିଠା ପିଲାମାନେ ବାବାଙ୍କୁ ମନେ ପକାଅ, ସାରା ସୃଷ୍ଟିର ଚକ୍ର କିପରି ଘୁରୁଛି, ସମସ୍ତ ଆତ୍ମାମାନଙ୍କୁ ବିଶ୍ରାମ କିପରି ଏବଂ କେଉଁଠି ମିଳୁଛି ଏକଥା ବାବା ହିଁ ବୁଝାଉଛନ୍ତି। ତୁମ ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବା। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ଏହି ସମ୍ପତ୍ତିର ତୁମେ ମାଲିକ ହୋଇଯିବ। ବାବା ଏହି ସଙ୍ଗମ ଯୁଗରେ ନୂଆ ସ୍ୱର୍ଗ ଦୁନିଆର ରଚନା କରୁଛନ୍ତି, ଯେଉଁଠାରେ ତୁମେ ଯାଇ ମାଲିକ ହେଉଛ। ପୁଣି ଦ୍ୱାପରରେ ମାୟା ରାବଣ ଦ୍ୱାରା ଆଉ ତୁମକୁ ଅଭିଶାପ ମିଳିଥାଏ, ତେଣୁ ପବିତ୍ରତା, ସୁଖ, ଶାନ୍ତି, ଧନ ଆଦି ସବୁ ସମାପ୍ତ ହୋଇଯାଇଥାଏ, କିପରି ଧୀରେ ଧୀରେ ଶେଷ ହୋଇଯାଉଛି ତାହା ମଧ୍ୟ ବାବା ବୁଝାଉଛନ୍ତି। ଦୁଃଖଧାମରେ କ'ଣ ବିଶ୍ରାମ ହୋଇଥାଏ କି, ସୁଖଧାମରେ ବିଶ୍ରାମ ହିଁ ବିଶ୍ରାମ ରହିଛି। ମନୁଷ୍ୟମାନେ ଭକ୍ତି କରି କରି କେତେ କ୍ଲାନ୍ତ ହୋଇଯାଉଛନ୍ତି, ଜନ୍ମ ଜନ୍ମାନ୍ତର ଭକ୍ତି କରିବା ଦ୍ୱାରା କେତେ ଥକି ଯାଉଛନ୍ତି, କିପରି ଏକଦମ କଙ୍ଗାଳ ହୋଇଯାଇଛ, ଏହି ସମସ୍ତ ସହସ୍ୟ ବାବା ବୁଝାଉଛନ୍ତି। ନୂଆ ନୂଆ ଆସିଲେ ତାଙ୍କୁ କେତେ ବୁଝାଇବାକୁ ପଡ଼ିଥାଏ, ପ୍ରତ୍ୟେକ କଥାରେ ମନୁଷ୍ୟ କେତେ କଥା ଭାବିଥାନ୍ତି, ଭାବୁଛନ୍ତି ଯାଦୁ କରିଦେବେ ନାହିଁ ତ। ଆରେ ତୁମେ ହିଁ କହୁଛ ଭଗବାନ ଯାଦୁଗର ଅଟନ୍ତି, ତେଣୁ ବାବା କହୁଛନ୍ତି, ହଁ ମୁଁ ବାସ୍ତବରେ ଯାଦୁଗର ଅଟେ, କିନ୍ତୁ ସେଇ ଯାଦୁ ନୁହେଁ ଯାହାଦ୍ୱାରା ମନୁଷ୍ୟ ମେଣ୍ଢା ଛେଳି ହୋଇଯାଆନ୍ତି, ଏହା ବୁଦ୍ଧିରେ ବୁଝାଯାଇଥାଏ। ଇଏ ତ ଯେପରି ମେଣ୍ଢା ସଦୃଶ, ଗାୟନ ମଧ୍ୟ ରହିଛି ଯେ ଦେବ ସଭାର ଝଙ୍କାରରୁ ମେଣ୍ଢା ଛେଳି କ'ଣ ବୁଝିବେ। ବର୍ତ୍ତମାନ ସମୟରେ ଯେପରି ସମସ୍ତ ମନୁଷ୍ୟ ମେଣ୍ଢା ଛେଳି ସଦୃଶ ଅଟନ୍ତି, ଏହି କଥା ସବୁ ଏଠିକାର ଅଟେ, ଏହି ସମୟରେ ହିଁ ଗାୟନ ରହିଛି। କଳ୍ପର ଅନ୍ତକୁ ମଧ୍ୟ ମନୁଷ୍ୟ ବୁଝିପାରୁନାହାନ୍ତି। ଚଣ୍ଡିକା ଦେବୀଙ୍କର କେତେ ବଡ଼ ମେଳା ଲାଗିଥାଏ, ସେ କିଏ ଥିଲେ କହୁଛନ୍ତି, ସେ ଜଣେ ଦେବୀ ଥିଲେ, ଏପରି ନାମ ତ ସତ୍ୟଯୁଗରେ କାହାର ରହିବ ନାହିଁ। ସତ୍ୟଯୁଗରେ କେତେ ଭଲ ଭଲ ସୁନ୍ଦର ନାମ ରହିଥାଏ। ସତ୍ୟଯୁଗୀ ସମ୍ପ୍ରଦାୟକୁ ଶ୍ରେଷ୍ଠାଚାରୀ କୁହାଯାଏ, କଳିଯୁଗୀ ସମ୍ପ୍ରଦାୟକୁ ତ କେତେ ଛି ଉପାଧି ଦେଇଥାନ୍ତି, ବର୍ତ୍ତମାନର ମନୁଷ୍ୟମାନଙ୍କୁ ଶ୍ରେଷ୍ଠ କୁହାଯିବ ନାହିଁ, ଦେବତାମାନଙ୍କୁ ଶ୍ରେଷ୍ଠ କୁହାଯାଇଥାଏ। ଗାୟନ ମଧ୍ୟ ରହିଛି, ମନୁଷ୍ୟ ସେ ଦେବତା କି ଏକରତ୍ନ ଲାଗିବାର, ଅର୍ଥାତ୍ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ, ମନୁଷ୍ୟରୁ ଦେବତା, ଦେବତାରୁ ମନୁଷ୍ୟ କିପରି ହୋଇଥାନ୍ତି, ଏହି ରହସ୍ୟ ବାବା ତୁମକୁ ବୁଝାଇଛନ୍ତି। ତାକୁ ଦୈବୀ ଦୁନିଆ, ଏହାକୁ ମନୁଷ୍ୟଙ୍କୁ ଦୁନିଆ କୁହାଯାଏ, ଦିନକୁ ଆଲୋକ, ରାତ୍ରିକୁ ଅନ୍ଧକାର କୁହାଯାଏ। ଜ୍ଞାନ ହେଉଛି ଦିନ, ଭକ୍ତି ହେଉଛି ଅନ୍ଧକାର, ଅଜ୍ଞାନକୁ ନିଦ୍ରା କୁହାଯାଇଥାଏ ନା। ତୁମେ ବି ବୁଝୁଛ କି, ପୂର୍ବରୁ ଆମେ କିଛି ଜାଣିନଥିଲେ, ତେଣୁ ନୀତି ନୀତି କହୁଥିଲେ, ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହୁଥିଲେ। ଏବେ ତୁମେ ବୁଝୁଛ, ଆମେ ବି ତ ପ୍ରଥମେ ନାସ୍ତିକ ଥିଲୁ, ଅବିନାଶୀ ବାବାଙ୍କୁ ହିଁ ଜାଣିନଥିଲୁ, ସେ ହେଉଛନ୍ତି ଅସଲି ଅବିନାଶୀ ବାବା, ତାଙ୍କୁ ସର୍ବ ଆତ୍ମାମାନଙ୍କର ପିତା କୁହାଯାଏ। ତୁମେ ସନ୍ତାନମାନେ ଜାଣିଛ, ବର୍ତ୍ତମାନ ଆମେ ସେହି ବେହତ ବାବାଙ୍କର ହୋଇଛୁ, ବାବା ପିଲାମାନଙ୍କୁ ଗୁପ୍ତ ଜ୍ଞାନ ଦେଉଛନ୍ତି, ଏହି ଜ୍ଞାନ ମନୁଷ୍ୟଙ୍କ ପାଖରୁ କେଉଁଠୁ ବି ମିଳିପାରିବ ନାହିଁ, ଆତ୍ମା ବି ଗୁପ୍ତ ଅଟେ ଏବଂ ଏହି ଗୁପ୍ତ ଜ୍ଞାନକୁ ଆତ୍ମା ହିଁ ଧାରଣ କରିଥାଏ, ଆତ୍ମା ହିଁ ମୁଖ ଦ୍ୱାରା ଜ୍ଞାନ ଶୁଣାଇଥାଏ, ଆତ୍ମା ହିଁ ଗୁପ୍ତ ବାବାଙ୍କୁ ଗୁପ୍ତ ଭାବେ ମନେ ପକାଉଛି। ବାବା କହୁଛନ୍ତି, ପିଲାମାନେ ଦେହ ଅଭିମାନ ହୁଅ ନାହିଁ, ଦେହ ଅଭିମାନ ଦ୍ୱାରା ଆତ୍ମାର ଶକ୍ତି ନଷ୍ଟ ହୋଇଯାଇଥାଏ, ଆତ୍ମ ଅଭିମାନୀ ହେବା ଦ୍ୱାରା ଆତ୍ମାର ଶକ୍ତି ଜମା ହୋଇଥାଏ। ବାବା କହୁଛନ୍ତି, ଡ୍ରାମାର ରହସ୍ୟକୁ ଭଲ ଭାବରେ ବୁଝି ଚାଲିବାକୁ ହେବ, ଏହି ଅବିନାଶୀ ଡ୍ରାମାର ରହସ୍ୟକୁ ଯିଏ ଠିକ୍ ରୀତିରେ ଜାଣିଛନ୍ତି ସେ ସର୍ବଦା ହର୍ଷିତ ରୁହନ୍ତି। ବର୍ତ୍ତମାନ ମନୁଷ୍ୟ ଅନ୍ତରୀକ୍ଷକୁ ଯିବା ପାଇଁ କେତେ ଚେଷ୍ଟା କରୁଛନ୍ତି, ଭାବୁଛନ୍ତି ଉପରେ ଦୁନିଆ ଅଛି, ଶାସ୍ତ୍ରରୁ ଶୁଣୁଛନ୍ତି ଯେ ଉପରେ ଦୁନିଆ ରହିଛି, ତେଣୁ ସେଠାକୁ ଯାଇ ଦେଖିବୁ, ସେଠାରେ ଦୁନିଆ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ଦୁନିଆ ତ ବହୁତ ତିଆରି କରିଛନ୍ତି ନା, ଭାରତରେ କେବଳ ଆଦି ସନାତନ ଦେବୀଦେବତା ଧର୍ମ ଥିଲା ଏବଂ ଅନ୍ୟ କୌଣସି ଖଣ୍ଡ ଆଦି ନଥିଲା। ପୁଣି ବହୁତ ଦେଶ ତିଆରି ହେଲା। ତୁମେ ବିଚାର କର ଯେ ଭାରତରେ କେତେ ଅଳ୍ପ ସ୍ଥାନରେ ଦେବତାମାନେ ଥିଲେ। ଯମୁନା କୂଳରେ ହିଁ ପରିସ୍ଥାନ ଥିଲା ଯେଉଁଠାରେ ଏହି ଲକ୍ଷ୍ମୀନାରାୟଣ ରାଜତ୍ୱ କରୁଥିଲେ। କେତେ ସୁନ୍ଦର ଶୋଭନୀୟ ସତପ୍ରଧାନ ଦୁନିଆ ଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା। ଆତ୍ମାରେ ହିଁ ସମସ୍ତ ଚମତ୍କାର ରହିଛି। ପିଲାମାନଙ୍କୁ ଧ୍ୟାନ ଦ୍ୱାରା ଦେଖାଇଥିଲେ ଯେ ଶ୍ରୀକୃଷ୍ଣଙ୍କର ଜନ୍ମ କିପରି ହେଉଛି। ସାରା କକ୍ଷ ଯେପରି ଆଲୋକିତ ହୋଇଯାଇଥାଏ। ତେଣୁ ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି, ତମେ ଏବେ ପରିସ୍ଥାନକୁ ଯିବା ପାଇଁ ପୁରୁଷାର୍ଥ କରୁଛ, ବାକି ଏପରି ନୁହେଁ, ପୋଖରୀରେ ବୁଡ଼ ପକାଇଲେ ପରି ହୋଇଯିବ, ଏପରି ସବୁ ମିଥ୍ୟା ନାଗ ନାମ ରଖି ଦେଇଛନ୍ତି। ଲକ୍ଷ ଲକ୍ଷ ବର୍ଷ କହିଦେଇଥିବାରୁ ବିଲକୁଲ ହିଁ ସବୁକିଛି ଭୁଲି ଯାଇଛନ୍ତି। ତୁମେ ଏବେ ପୁରୁଷାର୍ଥର କ୍ରମ ଅନୁସାରେ ଅଭୁଲ ହେଉଛ। ବିଚାର କରାଯାଇଥାଏ, ଏତେ ଛୋଟ ଆତ୍ମା ମାନେ ଶରୀର ଦ୍ୱାରା କେତେ ବଡ଼ ଅଭିନୟ କରୁଛି। ପୁଣି ଶରୀରର ଆତ୍ମା ବାହାରିଗଲେ ଦେଖ ଶରୀରର ଅବସ୍ଥା କ'ଣ ହୋଇଯାଉଛି। ଆତ୍ମା ହିଁ ଅଭିନୟ କରୁଛି, କେତେ ଶ୍ରେଷ୍ଠ ବିଚାର ଯୋଗ୍ୟ ବିଷୟ। ସାରା ଦୁନିଆର ଆତ୍ମା ରୂପୀ ଅଭିନେତାମାନେ ନିଜ ନିଜର ଅଭିନୟ ଅନୁସାରେ ହିଁ ପାଠ କରୁଛନ୍ତି, କିଛି ମଧ୍ୟ ଫରକ ହୋଇପାରିବ ନାହିଁ। ସାରା ଅଭିନୟର ପୁନରାବୃତ୍ତି ଅବିକଳ ପୂର୍ବ ଭଳି ହେଉଛି, ଏଥିରେ ସଂଶୟ କରିବାର ନାହିଁ। ପ୍ରତ୍ୟେକଙ୍କ ବୁଦ୍ଧିରେ ଫରକ ରହିପାରିବ, କାରଣ ଆତ୍ମା ତ ମନବୁଦ୍ଧି ସହିତ ଅଛି ନା। ପିଲାମାନଙ୍କୁ ଜଣା ଅଛି ଯେ ଆମକୁ ବୁଦ୍ଧି ମିଳିବାର ଅଛି, ତେଣୁ ଆନ୍ତରିକ ଖୁସି ହୋଇଥାଏ। ଏଠାରେ ମଧ୍ୟ ଭିତରକୁ ଆସିଲେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ସମ୍ମୁଖରେ ଦେଖୁଛନ୍ତି, ତେବେ ନିଶ୍ଚିତ ଖୁସି ଲାଗିଥାଏ। ଏବେ ତୁମେ ଜାଣୁଛୁ ଯେ ଆମେ ଏହିପରି ଦେବୀଦେବତା ହେବା ପାଇଁ ଏଠାରେ ପଢ଼ୁଛୁ। ଏପରି କୌଣସି ବିଦ୍ୟାଳୟ ନାହିଁ ଯେଉଁଠାରେ କି ପରବର୍ତ୍ତୀ ଜନ୍ମର ଲକ୍ଷ୍ୟ ଉଦ୍ଦେଶ୍ୟକୁ ଦେଖିପାରିବେ। ତୁମେ ଦେଖୁଛ ଯେ ଆମେ ଲକ୍ଷ୍ମୀନାରାୟଣଙ୍କ ସଦୃଶ ହେଉଛୁ। ବର୍ତ୍ତମାନ ଆମେ ସଙ୍ଗମ ଯୁଗରେ ଅଛୁ ଯେଉଁଠାରେ ଭବିଷ୍ୟତରେ ଲକ୍ଷ୍ମୀନାରାୟଣ ହେବାର ପାଠ ପଢ଼ୁଛୁ। କେତେ ଗୁପ୍ତ ପାଠପଢ଼ା ଅଟେ। ଲକ୍ଷ୍ୟ ଉଦ୍ଦେଶ୍ୟକୁ ଦେଖି କେତେ ଖୁସି ହେବା ଦରକାର, ଖୁସିର ପାରବାର ନାହିଁ। ସ୍କୁଲ ବା ପାଠଶାଳା ସବୁ ତ ଏହିପରି ହେବା ଦରକାର। କେତେ ଗୁପ୍ତ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ପାଠଶାଳା ଅଟେ। ଯେତିକି ଉଚ୍ଚ ପାଠପଢ଼ା ସେତିକି ସୁବିଧା ରହିଥାଏ, ପରନ୍ତୁ ତୁମେ ଏଠାରେ ତଳେ ବସି ପାଠ ପଢ଼ୁଛ। ଆତ୍ମା ହିଁ ପାଠ ପଢ଼ିଥାଏ, ଚାହେ ଚଟାଣ ଉପରେ ବସି ପଢ଼ୁଥାଉ ବା ଚୌକି ଉପରେ ବସି ପଢ଼ୁ, କିନ୍ତୁ ଖୁସିରେ ହେଣ୍ଡି ମାରୁଥାଉ ଯେ ଏହି ପାଠ ପଢ଼ିବା ପରେ ଆମେ ଏହିପରି ଲକ୍ଷ୍ମୀନାରାୟଣ ହେବୁ। ଏବେ ତୁମ ପିଲାମାନଙ୍କୁ ବାବା ଆସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ ଏହାଙ୍କ ଶରୀରରେ କିପରି ପ୍ରବେଶ କରି ତୁମକୁ ପଢ଼ାଉଛି। ବାବା ଦେବତାମାନଙ୍କୁ ତ ପଢ଼ାଇବେ ନାହିଁ ନା, ଦେବତାମାନଙ୍କ ବୁଦ୍ଧିରେ ଏହି ଜ୍ଞାନ କେଉଁଠାରୁ ଆସିବ। ମନୁଷ୍ୟମାନେ ତ ଏକଥାରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଯେ କ'ଣ ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ। ପ୍ରକୃତରେ ଦେବତାମାନେ ଏହି ଜ୍ଞାନ ଦ୍ୱାରା ହିଁ ଦେବତା ହୋଇଥାନ୍ତି। ଦେବତା ହେବା ପରେ ପୁଣି ଜ୍ଞାନର କ'ଣ ଦରକାର ଅଛି। ଲୌକିକ ପାଠ ପଢ଼ି ବ୍ୟାରିଷ୍ଟର ହୋଇଗଲେ, ଧନ ରୋଜଗାରରେ ଲାଗିଗଲେ ପୁଣି ଆଉ ଥରେ ବ୍ୟାରିଷ୍ଟର ପଢ଼ିବେ କି? ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଅବିନାଶୀ ଡ୍ରାମାର ରହସ୍ୟକୁ ଯଥାର୍ଥ ଭାବରେ ବୁଝି ସର୍ବଦା ହର୍ଷିତ ହୋଇ ରହିବାକୁ ହେବ। ଏହି ଡ୍ରାମାରେ ପ୍ରତ୍ୟେକ ଅଭିନେତାଙ୍କର ଅଭିନୟ ସ୍ୱତନ୍ତ୍ର ଅଟେ, ଯାହାର ଅବିକଳ ପୁନରାବୃତ୍ତି କରୁଛନ୍ତି। 2 ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଖୁସିରେ ହେଣ୍ଡି ମାରିବା ଦରକାର। ବୁଦ୍ଧିରେ ରହୁ ଯେ ଆମେ ଏହି ପାଠପଢ଼ା ଦ୍ୱାରା ଏହିପରି ଲକ୍ଷ୍ମୀନାରାୟଣ ହେବୁ। ବରଦାନ ଯୋଗ ଏବଂ ସେବାର ଶକ୍ତିଶାଳୀ ଆଧାର ଦ୍ୱାରା ତୀବ୍ର ଗତିରେ ଆଗକୁ ବଢ଼ୁଥିବା ମାୟାଜିତ ହୁଅ। ବ୍ରାହ୍ମଣ ଜୀବନର ଆଧାର ହେଲା ଯୋଗ ଏବଂ ସେବା। ଯଦି ଏହି 2 ଯାକ ଆଧାର ସର୍ବଦା ଶକ୍ତିଶାଳୀ ରହିଥିବ, ତେବେ ତୀବ୍ର ଗତିରେ ଆଗକୁ ବଢ଼ି ଚାଲିବ। ଯଦି ସେବା ବହୁତ କରୁଥିବ କିନ୍ତୁ ଯୋଗରେ ଦୁର୍ବଳ ହୋଇଥିବ, ବା ଯୋଗ ବହୁତ କରୁଥିବ କିନ୍ତୁ ସେବାରେ ଦୁର୍ବଳ ହୋଇଥିବ, ତେବେ ବି ତୀବ୍ର ଗତିର ପୁରୁଷାର୍ଥ କରିପାରିବ ନାହିଁ। ତେଣୁ ଯୋଗ ଏବଂ ସେବା ଉଭୟରେ ତୀବ୍ର ଗତି ଦରକାର। ଯଦି ଯୋଗ ଏବଂ ନିଃସ୍ୱାର୍ଥ ସେବା ଏକାଠି କରୁଥିବ, ତେବେ ମାୟାଜିତ ହେବା ସହଜ ହୋଇଯିବ। ପ୍ରତ୍ୟେକ କର୍ମରେ କର୍ମର ସମାପ୍ତି ପୂର୍ବରୁ ବିଜୟର ଲକ୍ଷଣ ଦେଖାଯିବ। ଲଗାନ ଏହି ସଂସାରକୁ ଏବଂ ଏକ ଅଲୌକିକ ଖେଳ ଏବଂ ପରିସ୍ଥିତି ଗୁଡ଼ିକୁ ଅଲୌକିକ ଖେଳନା ମନେ କରିଚାଲ। ଆଚ୍ଛା, ଓମ୍ ଶାନ୍ତି।